ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି ସକାଳବେଳା ନାରୀ ଶକ୍ତି ବନ୍ଦନ ସମ୍ମିଳନୀ କାର୍ଯ୍ୟକ୍ରମଟି ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ସମ୍ବୋଧନ କରିବା ସହିତ ଭିନ୍ ଭିନ୍ କ୍ଷେତ୍ରର ମହିଳାମାନଙ୍କ ସାଙ୍ଗେ ଆଲୋଚନା କରିବେ। ଇନ୍ ଜନାଇ ଦିଆଯାଇପାରେ ଯେ 2023 ସେପ୍ଟେମ୍ବର ମାସେ ପାରିତ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଅନୁସାରେ ଲୋକସଭା ଆଉ ରାଜ୍ୟ ବିଧାନସଭାମାନଙ୍କେ ମହିଳାମାନଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଇତାର ସହିତ ଏ ମାସ 16 ତାରିଖରୁ ସଂସଦର ଖାସ୍ ଅଧିବେଶନ ଡକାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଭୁବନେଶ୍ୱରଠାରେ ଆୟୋଜିତ ନାରୀ ଶକ୍ତି ଓଡ଼ିଆ ଅସ୍ମିତା କାର୍ଯ୍ୟକ୍ରମଟି ଯୋଗ ଦେଇକରି ମହିଳା ସଶକ୍ତିକରଣ କି ଗୋଟିଏ ଜାତୀୟ ଆବଶ୍ୟକତା ବୋଲି କହିଛନ୍। ସମାବେଶୀ ବିକାଶ ଲାଗି ମହିଳାମାନଙ୍କର ଭାଗିଦାରୀ ବହୁତ ଜରୁରୀ ଆଏ ଆଉ ସମାଜର ଅଗ୍ରଗତି ସେମାନଙ୍କର ଭୂମିକା ବହୁତ ମୂଲ୍ୟବାନ ଆଏ ବୋଲି ରାଜ୍ୟପାଳ କହିଛନ୍। ଅଲଗା ଅଲଗା କ୍ଷେତ୍ରଟି ସଫଳତା ପାଇଥିବା ମହିଳାମାନଙ୍କୁ ପ୍ରଶଂସା କରିବା ସହିତ ଓଡ଼ିଆ ଅସ୍ମିତାର ସଂରକ୍ଷଣଟି ସେମାନଙ୍କର ଅବଦାନକୁ ରାଜ୍ୟପାଳ ଉଲ୍ଲେଖ କରିଛନ୍। ଏହି ଅବସରରେ ଭିନ୍ ଭିନ୍ କ୍ଷେତ୍ରଟି ଭଲ ପ୍ରଦର୍ଶନ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କେନ୍ଦୁଝର ଜିଲ୍ଲାର ବଡ଼ବିଲ୍ ବାଇପାସ୍ ରିଙ୍ଗରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। କାର୍ଯ୍ୟକ୍ରମଟି ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଫକୀରମୋହନ ନାୟକଙ୍କ ସହିତ ଘସିପୁରା, ଚମ୍ପୁଆ, ପାଟଣା ଆଉ ଆନନ୍ଦପୁରର ବିଧାୟକମାନେ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। କେନ୍ଦୁଝର ଜିଲ୍ଲା ପିଏମ୍ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବ୍ଲି କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଦ୍ୟାଳୟର 75 ବର୍ଷର ସଫଳ ଯାତ୍ରାକେ ପ୍ରଶଂସା କରିଛନ୍। ପିଏମ୍ଶ୍ରୀ ଯୋଜନାଟି ଏହି ବିଦ୍ୟାଳୟର ଆଧୁନିକ ସୁବିଧା ସହିତ ଗୋଟିଏ ମଡେଲ ସ୍କୁଲ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏହି ଅବସରରେ ବିଦ୍ୟାଳୟନ ଗୋଟିଏ ନୂଆ ପ୍ରେକ୍ଷାଳୟ ତିଆରି ଆଉ ବାବା କୁଶଳେଶ୍ୱର ମନ୍ଦିର ବିକାଶ ଲାଗି 3 କୋଟି ଅଧିକା ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଇତର ଛଡ଼ା ଯାହା ସୁବିଧା ଲାଗି 6 କୋଟି 34 ଲକ୍ଷ ଟଙ୍କା ଖର୍ଚ୍ଚାଥି ତିଆରି ଚାଲିଥିବା ସରେଇ ହାତୀଶିଳା ରାସ୍ତା କାମ ବାବଦେ ବିଲ୍ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍। କେନ୍ଦୁଝର ଜିଲ୍ଲା ଆନନ୍ଦପୂର୍ଣ୍ଣ ହୋଇଥିବା ଆନନ୍ଦପୁର ମହୋତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ଅଞ୍ଚଳର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଆଉ ଧର୍ମୀୟ ସମନ୍ୱୟର ପ୍ରଶଂସା କରିଛନ୍। କେନ୍ଦୁଝରକେ ଗୋଟିଏ ଶିଳ୍ପ ସମୃଦ୍ଧ ଜିଲ୍ଲା ଆଉ ଶିଳ୍ପ ହବ୍ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦୁଝର ବଡ଼ବିଲ୍ ଯୋଡ଼ାକେ ଅର୍ଥନୈତିକ କରିଡର ଭାବେ ବିକଶିତ କରିବାର ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଏ ଅବସରରେ 267 କୋଟି ଟଙ୍କା ଖର୍ଚ୍ଚାଥି 41 ପ୍ରକଳ୍ପର ଶିଳାନ୍ୟାସ ଆଉ 34 କୋଟି ଟଙ୍କାର 14 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଆନନ୍ଦପୁରଠାରେ ଖୁବ୍ ଜଲ୍ଦି ଇଣ୍ଡୋର ଆଉ ଫୁଟବଲ ଷ୍ଟାଡିୟମ୍ ତିଆରି ହେବା ବୋଲି ଘୋଷଣା କରିଛନ୍। ରାଜଧାନୀ ଭୁବନେଶ୍ୱରର 78 ନମ୍ବର ସ୍ଥାପନା ଦିବସ ଆଜି ପାଳନ କରାଯାଉଛି। ଆଜି ସକାଳବେଳା ହୋଇଥିବା କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓଡ଼ିଶା ବିଧାନସୌଧ ଆଗରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକଥି ମାଲ୍ୟାର୍ପଣ କରିବା ସହିତ ପତାକା ଉତ୍ତୋଳନ କରିଛନ୍। ଇତା ଛଡ଼ା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜୟଦେବ ଭବନଠାରେ ଗୋଟିଏ ଫଟୋଚିତ୍ର ପ୍ରଦର୍ଶନୀ ରିଭିଲ୍ ଆୟୋଜନ କରାଯାଇଛି। ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ବେଲବୁଡ଼େ ହେବାରେ ଥିବା କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଜଧାନୀ ସ୍ଥାପନା ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଉ ବାଚସ୍ପତି ସୁରମା ପାଢ଼ୀ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇଛନ୍। ପୁରୀ ଶ୍ରୀମନ୍ଦିର ଆସ୍ଥାନୁ ଭିତର ରତ୍ନଭଣ୍ଡାର ଗଣ୍ଠିମଣ୍ଟି କାମ ମୂଲ ହେବା। ରାଜ୍ୟ ସରକାରଙ୍କ ତରଫରୁ ତିଆରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ଗଣ୍ଠିମଣ୍ଟି କାମ କରାଯିବା, ସବୁ ରତ୍ନ ଅଳଙ୍କାରମାନଙ୍କର 3D ସ୍କାନିଂ କରାଯାଇକରି ତା ଡିଜିଟାଲ ଫଟୋଗ୍ରାଫି କରାଯିବା ଆଉ ଇତାକେ ନେଇକରି ଗୋଟିଏ ଡିଜିଟାଲ କ୍ୟାଟଲଗ୍ ଭିଲ୍ ତିଆରି କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନୁ ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ, ଗୌରବ, ପରିଚୟ, କଳା, ସଂସ୍କୃତିକୁ ନେଇକରି ଆଇବା କାଲି ତ ଫି ଦିନ ଗୋଟିଏ ଖାସ୍ ଢଙ୍ଗେ ଇତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର 13 ନମ୍ବର ଦିନେ ଆଜି ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ହେବା। ସମ୍ବଲପୁର ସହରରେ ହେବାରକେ ଥିବା ହନୁମାନ ଜୟନ୍ତୀ ଲାଗି ହନୁମାନ ଜୟନ୍ତୀ ସମନ୍ୱୟ ସମିତି ତରଫୁ ବ୍ୟାପକ ଆୟୋଜନ କରାଯାଇଛି। ସେଆଡ଼େ ପୁଲିସ ପ୍ରଶାସନ ତରଫୁ ବିଲ୍ ସହର ଆଇନ ଶୃଙ୍ଖଳା ରକ୍ଷା କରିବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଲାକାଲି ବେଲବୁଡ଼େ ପୁଲିସ ପ୍ରଶାସନ ତରଫୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା। ଫ୍ଲାଗ୍ ମାର୍ଚ୍ଚ ସହରର ସମ୍ବେଦନଶୀଲ ଇଲାକା ବୁଲିଥିଲା। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଦୁଇଦିନିଆ ଜିଲ୍ଲାସ୍ତରୀୟ ରିଫ୍ରେସର ଆଉ ଇଣ୍ଡକ୍ସନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଭାରତୀୟ ସାକ୍ଷ୍ୟ ଅଧିନିୟମ, ଭାରତର ନାଗରିକ ସୁରକ୍ଷା ସଂହିତା ଆଉ ଭାରତୀୟ ନ୍ୟାୟ ସଂହିତା ବାବଦେ ଆଲୋଚନା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧି ଷ୍ଟାଡିୟମ୍ର ଗଲାକାଲି ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ 2026 ଆଥ୍ଲେଟିକ୍ସ ହୋଇଯାଇଛି। ଆଗରୁ ବ୍ଲକସ୍ତରୀୟ ପ୍ରତିଯୋଗିତାଟି ବଛା ହୋଇକରି ଆସିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭାଗ ନେଇଛନ୍। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲା କ୍ରୀଡ଼ା ଓ ଯୁବସେବା ଅଧିକାରୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଯାଇଛି। ଆଇବା 17 ତାରିଖ ତକ୍ ଏହି ପ୍ରତିଯୋଗିତା ଚାଲବା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।